ନମସ୍କାର, ମୁଁ ୱାର୍ଡ ନମ୍ବର 37 କହୁଛି। ମୁଁ ୱାର୍ଡ ନମ୍ବର 37 ରୁ କହୁଛି, ଚିନ୍ନାଥ ବସ୍ତିରୁ ନା କହିବି। ଆମର ଏଠି ସମସ୍ୟା ହଉଛି, ପାଣି ଆସୁଛି ଅଧଘଣ୍ଟା 45 ମିନିଟ୍ ପାଇଁ, ଦିନକୁ ଥରେ ଆସୁଛି, ଦିନକୁ ଥରେ ପାଣି ଆସୁଛି। ଆଉ ଯୋଉମାନଙ୍କର ଟିକେ ତଳ ଗଡାଣିଆ ପାଇପ ଦିଆଯାଇଛି ସେମାନଙ୍କର ପାଣି ଆସୁଛି, କିନ୍ତୁ ଯୋଉମାନଙ୍କର ଟିକେ ଉଞ୍ଚା ଅଛି ପାଇପ ସେମାନଙ୍କର ପାଣି ବିଲକୁଲ ଆସୁନି। ଲୋକମାନେ ବହୁତ ହଇରାଣ ହଉଛନ୍ତି, କେତେ ଲୋକ ରାଗିକି ପାଇପ ଫାଇପ ଭାଙ୍ଗି ବି ଦଉଛନ୍ତି, ଟ୍ୟାପ ବି ପୁରା ଖୋଲି ଦଉଛନ୍ତି। ସେଥିପାଇଁ ଏଇ ବିଷୟରେ କିଛି ବୁଝାବୁଝି କଲେ ଆମେ ଉପକୃତ ହବୁ, ପାଣି ସମସ୍ୟାରୁ ଟିକେ ରାହି ପାଇବୁ। ବହୁତ ହଇରାଣ ହଉଛୁ ଆମେ,